ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ବାଧିକ ତିନି ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ ତିନି ମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ଛ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ ପିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7ର ଉଦ୍ଘାଟନ କରିବା ସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି ଆଉଟ୍ପୋଷ୍ଟ ଟାୱାର 1170 ସ୍ଥିତ କଣ୍ଟ୍ରୋଲ୍ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ। ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭୁଜ୍ଠାରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି ବିଏସ୍ଏଫ୍ର ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
12 ସାଲ ଅଗର କମ୍ପେୟାର କରୁ ମୈଁ ତୋ ଏକ ହି ଚିଜ କହା ଇକୋନୋମି ମେ ଏକ୍ସପୋର୍ଟ ମେ ଇନଫ୍ରାଷ୍ଟ୍ରକ୍ଚର ମେ ତୋ ଜୋ ବେସିକ ଚିଜେ ହୈ ଏଜୁକେଶନ ମେ IIT ଏମ୍ସ ମେଡିକାଲ କଲେଜ ୟେ କଇ ଐସେ ସୱାଲ ହୈ ମୋଦି ନେ ବେସିକ ଚିଜୋ କୋ 12 ସାଲ ମେ ଉଚାଇଓଁ ପର ଲେ ଜାନେ କା କାମ କିଆ ହୈ।
ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି ଏହି ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ହେବା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି, ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ, ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ କହିଛନ୍ତି, ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନ୍ସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଅଧିକାଂଶ ଭାଗରେ ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅବ୍ୟାହତ ରହିବ। ସେ କହିଛନ୍ତି, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଗୁଜରାଟ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि ରାଜସ୍ଥାନ ଓ ଝାଡ଼ଖଣ୍ଡ ମେ ସାମାନ୍ୟ ସେ କମ୍ ଉଷ୍ଣ ଲହର ହୋନେ କା ସମ୍ଭାବନା ହେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି। 2025-26 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଥିବା ବେଳେ ଅଭିବୃଦ୍ଧି ହାର 7.6% ରହିଥିଲା। 2024-25 ଏହି ହାର 7.1% ଥିଲା। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୃଢ଼ ଘରୋଇ ବ୍ୟବହାର, ନିରନ୍ତର ନିବେଶ ଏବଂ ସକ୍ରିୟ ନୀତି ଦ୍ୱାରା ଅଭିବୃଦ୍ଧି ପରିଚାଳିତ ହୋଇଥିଲା। ପେଟ୍ରୋଲିୟମ୍ ପଦାର୍ଥ ବହନ କରି ଏକ ଭାରତୀୟ ଜାହାଜ ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ମିଳିଛି। ସାମୁଦ୍ରିକ ଯାତାୟତ ନିରୀକ୍ଷଣ କରୁଥିବା ଅନେକଗୁଡ଼ିଏ ୱେବ୍ସାଇଟ୍ରୁ ଏହି ତଥ୍ୟ ମିଳିଛି। ନିସୋସ୍ କ୍ୱେରୋସ୍ ନାମକ ତୈଳ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରି ବିଶାଖାପଟ୍ଟନମ୍ ଅଭିମୁଖେ ଗତି କରୁଛି। ଆସନ୍ତା ଜୁନ୍ 3 ସୁଦ୍ଧା ସେହି ଟ୍ୟାଙ୍କରଟି ଭାରତରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ସାରଜାହରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ରାଉଣ୍ଡ ଟେବୁଲ୍ ବୈଠକରେ 50 ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ରଣନୈତିକ ଭାଗିଦାରିତା ଫୋରମ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲ୍ଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ୍ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ରାଉଣ୍ଡ ଟେବୁଲ୍ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ୍ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସର୍ବାଧିକ 3 ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲ୍ ଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।